ଚିତ୍ର ଓ ଚରିତ୍ର ମଧ୍ୟରେ ପାରସ୍ପରିକ ସମ୍ପର୍କ ରହିଛି। ଏ ସ୍ଥୂଳ ଚକ୍ଷୁ ଯେଉଁ ଚିତ୍ର ଦେଖିଥାଏ ତାହା ମାନସ ପଟଳରେ ଆଙ୍କି ହୋଇଯାଏ ଏବଂ ଏହାର ପ୍ରଭାବ ମନ ଉପରେ ପଡ଼ିଥାଏ। କୁହାଯାଏ ଅ ପିକ୍ଚର କଣ୍ଟେନ୍ସ ଥାଉଜେଣ୍ଡସ ଅଫ୍ ୱାର୍ଡସ୍। ଆମେ ଆମ ଚାରିପାଖରେ କେଉଁ ପ୍ରକାର ଚିତ୍ର ଲଗାଇଥାଉ ସେଇଥିରୁ ଆମ ଚରିତ୍ରର ସୂଚନା ମିଳିଥାଏ। ଯେପରି ଆମେ ଜଣଙ୍କ ଘରକୁ ପ୍ରବେଶ କଲେ ଯଦି ଦେବାଦେବୀଙ୍କର, ସ୍ୱାମୀ ବିବେକାନନ୍ଦଙ୍କର ବା ମଦର ଟେରେସାଙ୍କର ଚିତ୍ର ଦୃଶ୍ୟମାନ ହୁଏ ତେବେ ସେ ଜଣେ ଧର୍ମପରାୟଣ, ଆଧ୍ୟାତ୍ମିକ ପ୍ରେମୀ ବା ସମାଜ ସେବା ମନୋଭାବର ବ୍ୟକ୍ତି ହୋଇଥିବା ବୁଝାପଡ଼େ। ଅପରପକ୍ଷରେ ଯଦି କୌଣସି ଅଶ୍ଳୀଳ ଚିତ୍ର ଦୃଶ୍ୟମାନ ହୁଏ ତେବେ ସେହିପରି ବ୍ୟକ୍ତିତ୍ୱର ସୂଚନା ମିଳିଥାଏ। ଚରିତ୍ରର ଚିତ୍ରର ମୂଲ୍ୟାଙ୍କନ ହୋଇଥାଏ। ଯାହାର ଚରିତ୍ର ଯେପରି ତାଙ୍କର ଚିତ୍ରକୁ ଦେଖି ଅନୁରୂପ ମନୋଭାବ ଦର୍ଶକମାନଙ୍କ ମନରେ ଜାତ ହୋଇଥାଏ। ବାହ୍ୟ ସୌନ୍ଦର୍ଯ୍ୟ ଠାରୁ ଆନ୍ତରିକ ସୌନ୍ଦର୍ଯ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ। ବାହ୍ୟ ସୌନ୍ଦର୍ଯ୍ୟ ମନୁଷ୍ୟର ମନକୁ ସ୍ପର୍ଶ କରିପାରେ କିନ୍ତୁ ସୁଚରିତ୍ର ଓ ଦୈବୀ ଗୁଣ ମନୁଷ୍ୟର ହୃଦୟ ସ୍ପର୍ଶୀ ହୋଇଥାଏ। କୁହାଯାଏ ପିକ୍ଚର ସ୍ପିକ୍ ଅଫ୍ ଦ ସେଣ୍ଟିମେଣ୍ଟ। ଯେପରି ଫୁଲକୁ ଦେଖିଲେ ଖୁସି ଲାଗେ, ମୃତ୍ୟୁର ଦୃଶ୍ୟ ମନରେ ବିଷାଦ ଭାବ ଜାତ କରିଥାଏ। ଅସୁରକୁ ଦେଖିଲେ ଭୟ ଲାଗେ, ଦେବାଦେବୀଙ୍କୁ ଦେଖିଲେ ଉତ୍ସାହର ତରଙ୍ଗ ମନରେ ଖେଳିଯାଏ। ଛୋଟ ଶିଶୁଟିଏ ଯେତେବେଳେ ପାଠପଢ଼ା ଆରମ୍ଭ କରେ ତାର ପ୍ରଥମ ବହି ଥାଏ ମୋ ଛବି ବହି। ସେ ଚିତ୍ର ଦେଖେ ଚକର ଏବଂ ଲେଖା ହୋଇଥାଏ ଚକ। ଛବିକୁ ଦେଖି ସେ ବସ୍ତୁକୁ ଚିହ୍ନିବା ଆରମ୍ଭ କରେ। ସେହିପରି ଆମେ ଜୀବନବ୍ୟାପୀ ଯେଉଁ ସବୁ ଦୃଶ୍ୟମାନ ଦେଖିଥାଉ ତାହା ଆମ ମାନସ ପଟଳରେ ଆଙ୍କି ହୋଇଯାଇଥାଏ। ଉଦାହରଣ ସ୍ୱରୂପ, ଥରେ ଜଣେ ବ୍ୟକ୍ତି ଥରେ ରାସ୍ତାରେ କୁକୁର କାମୁଡ଼ା ଦୃଶ୍ୟ ଦେଖିଦେଲେ। ଏମିତି ତ ଅନେକ ଥର ବୁଲା କୁକୁର ରାସ୍ତାରେ ଦେଖାଯାଆନ୍ତି, କିନ୍ତୁ ଏ ଦୃଶ୍ୟ ଦେଖିବା ପରେ ସେ ବ୍ୟକ୍ତିର ମନୋଭାବ କୁକୁର ପ୍ରତି ବଦଳି ଯାଇଥାଏ। ଦିନେ ରାସ୍ତାରେ ଅତିକ୍ରମ କଲାବେଳେ ସେ ଯେମିତି କୁକୁରକୁ ଦେଖିଲେ, କୁକୁରକୁ ଦେଖିବା କ୍ଷଣି ତାଙ୍କ ମନରେ ଭୟଭାବ ଜାତ ହୋଇଥିଲା, ନର୍ଭସ୍ ହୋଇଯାଇଥିଲେ। ଅର୍ଥାତ୍ ଯେଉଁ ଦୃଶ୍ୟର ସ୍ମୃତି ତାଙ୍କ ମାନସ ପଟଳରେ ଆଙ୍କି ହୋଇଥିଲା ଏବଂ ସେ ସ୍ମୃତି ଯେତେବେଳେ ଜାଗୃତ ହୁଏ ସେତେବେଳେ ତାହା ମନୁଷ୍ୟ ମନର ମନୋଭାବକୁ ବା ମନଃସ୍ଥିତିକୁ ପ୍ରଭାବିତ କରିଥାଏ ଏବଂ ଯେତେବେଳେ ମନଃସ୍ଥିତି ପ୍ରଭାବିତ ହୁଏ ସେତେବେଳେ ସେ ବସ୍ତୁ କିମ୍ବା ବ୍ୟକ୍ତି ପ୍ରତି ତାର ଦୃଷ୍ଟି ମଧ୍ୟ ବଦଳି ଯାଇଥାଏ। ସେ ଯେତେବେଳେ କୁକୁରକୁ ଦେଖିଲେ କୁକୁର ତାଙ୍କୁ ଶତ୍ରୁ ସଦୃଶ ମନେ ହେଲା ଏବଂ ସେ ଗୋଟିଏ ବାଡ଼ି ଧରି କୁକୁରକୁ ଘଉଡ଼ାଇବାକୁ ବା ବାଡ଼େଇବାକୁ ଚେଷ୍ଟା କରିବାର କୃତି କଲେ। ଅର୍ଥାତ୍ ଦୃଷ୍ଟିକୁ ନେଇ ପୁଣି ତାଙ୍କର କୃତି ମଧ୍ୟ ପ୍ରଭାବିତ ହେଲା। ଦ କ୍ୟାମେରା ଅଫ୍ ମାଇଣ୍ଡ ଅଫ୍ ମ୍ୟାନ୍ ଟେକ୍ସ 6D ଫିଲ୍ମ। ଦେର୍ ଆର୍ ଇଣ୍ଟର କନେକ୍ସନ୍ ବିଟ୍ୱିନ୍ 6 ଆସ୍ପେକ୍ଟସ୍ ଅଫ୍ ମାଇଣ୍ଡ। ମନର 6 ଭାବ ପରସ୍ପର ସହିତ ଓତଃପ୍ରୋତ ଭାବରେ ଜଡ଼ିତ। ମନୁଷ୍ୟ ମନରେ ଯେଉଁ ପ୍ରକାର ସ୍ମୃତି ଲିପିବଦ୍ଧ ହୋଇ ରହିଥାଏ ସ୍ମୃତିକୁ ନେଇ ମନଃସ୍ଥିତି, ମନଃସ୍ଥିତିକୁ ନେଇ ଭାବନା ଏବଂ ଭାବନାକୁ ନେଇ ଦୃଷ୍ଟି, ଦୃଷ୍ଟିକୁ ନେଇ ତାର କୃତି ଏବଂ କୃତିକୁ ନେଇ ତାର ସଂସ୍କାର ତିଆରି ହୋଇଥାଏ। ଜଣେ ବ୍ୟକ୍ତିର ଚରିତ୍ର କିପରି ତାହା ତାର କାର୍ଯ୍ୟକଳାପରୁ ସ୍ପଷ୍ଟ ଅନୁମେୟ ହୁଏ। ଗୋଟିଏ ଛୋଟିଆ କାହାଣୀ ଦ୍ୱାରା ଏ ଉକ୍ତିର ମର୍ମ ଆମେ ସ୍ପଷ୍ଟ ରୂପରେ ବୁଝିପାରିବା। ଏକଦା ଜଣେ ରାଜା ସୈନ୍ୟ ସାମନ୍ତଙ୍କ ସହିତ ଜଙ୍ଗଲକୁ ଯାଇଥାନ୍ତି। ଘୋର ଜଙ୍ଗଲରେ ବୁଲୁବୁଲୁ ବାଟବଣା ହୋଇଗଲେ ଏବଂ ପରସ୍ପର ପରସ୍ପରକୁ ଖୋଜିବାକୁ ଲାଗିଲେ। ଏ ସମୟରେ ଜଣେ ସୈନିକ ଗଛ ତଳେ ବସିଥିବା ଜଣେ ଅନ୍ଧ ଋଷିଙ୍କୁ ଦେଖିଲେ ଏବଂ ସେ ଅନ୍ଧ ଋଷିଙ୍କ ପାଖକୁ ଯାଇ ପଚାରିଲେ, ଏ ଅନ୍ଧ, ଏ ବାଟ ଦେଇ କାହାକୁ ଯିବା ଜାଣିଛୁ? ଋଷି ନିରୁତ୍ତର ରହିଲେ। କିଛି ସମୟ ପରେ ସେହି ବାଟ ଦେଇ ସେନାପତି ଅତିକ୍ରମ କଲେ ଏବଂ ସେନାପତି ଜଣକ ଋଷିଙ୍କୁ ପଚାରିଲେ, ଏ ଅନ୍ଧ, ଏ ବାଟ ଦେଇ କିଏ ଯାଇଛି କହ? ଋଷି ପୁଣି ନିରୁତ୍ତର ରହିଲେ। ପୁଣି କିଛି ସମୟ ପରେ ସେହି ବାଟ ଦେଇ ମନ୍ତ୍ରୀ ଅତିକ୍ରମ କଲେ। ସେ ପଚାରିଲେ ହେ ଋଷି, ଏ ବାଟ ଦେଇ କେହି ଅତିକ୍ରମ କରିବା ଜାଣିଛ କି? ଋଷି ପୁଣି ନିରୁତ୍ତର ରହିଲେ ଏବଂ ତାର କିଛି ସମୟ ପରେ ସ୍ୱୟଂ ରାଜା ସେ ବାଟ ଦେଇ ଅତିକ୍ରମ କଲେ ଏବଂ ଋଷିଙ୍କୁ ପଚାରିଥିଲେ, ହେ ମୁନିବର, ଆପଣ ଏ ବାଟ ଦେଇ କେହି ଯିବା ଶୁଣିଛନ୍ତି କି? ଋଷି ନମ୍ର ଭାବରେ ଉତ୍ତର ଦେଲେ, ହଁ ରାଜନ, ଏ ବାଟ ଦେଇ ସୈନିକ, ସେନାପତି, ମନ୍ତ୍ରୀ କିଏ ସବୁ ଯାଇଛନ୍ତି। ରାଜା ଖୁସି ହୋଇଗଲେ ଏବଂ ଆଗେଇ ଗଲେ। କିଛି ସମୟ ପରେ ରାଜା, ମନ୍ତ୍ରୀ, ସେନାପତି, ସୈନିକ ସମସ୍ତଙ୍କର ପରସ୍ପର ସହିତ ସାକ୍ଷାତ ହେଲା। ରାଜା ମନେ ମନେ ଋଷିଙ୍କୁ କୃତଜ୍ଞତା ଜ୍ଞାପନ କଲେ ଏବଂ ଭାବିଲେ ଫେରିଯିବା ବାଟରେ ଋଷିଙ୍କୁ କୃତଜ୍ଞତା ଜଣାଇବା ଉଚିତ ହେବ। କିନ୍ତୁ ତାଙ୍କ ମନରେ ବିଚାର ଚାଲିଥାଏ କି ଋଷି ତ ଅନ୍ଧ, ସେ କିପରି ଜାଣିଲେ ମୁଁ ରାଜା, ଏବଂ ସେ କିପରି ଭାବରେ କହିପାରିଲେ ଯେ ମୋ ପୂର୍ବରୁ ସୈନିକ, ସେନାପତି ଓ ମନ୍ତ୍ରୀ କ୍ରମାନ୍ୱୟରେ ଯାଇଥିଲେ ବୋଲି। ଏବଂ ସେ ନିଜର ଏହି ଜିଜ୍ଞାସା ଋଷିଙ୍କ ସାମ୍ନାରେ ରଖିଲେ। ଋଷି ବହୁତ ସୁନ୍ଦର ଉତ୍ତର ଦେଇଥିଲେ, କହିଲେ, ରାଜନ, ଏ ଚର୍ମଚକ୍ଷୁ ଶରୀରର ଆକୃତିକୁ ଦେଖିପାରୁନାହିଁ ସତ, କିନ୍ତୁ ଏ ଅନ୍ତଃଚକ୍ଷୁ, ମନର ଚକ୍ଷୁ, ଭାଷାର ଶାଳୀନତା ଏବଂ ଆଚାର ବ୍ୟବହାରରୁ ବ୍ୟକ୍ତିତ୍ୱର ପରିଚୟ ପାଇପାରୁଛି। କହିବାର ତାତ୍ପର୍ଯ୍ୟ, ବାହ୍ୟ ସୌନ୍ଦର୍ଯ୍ୟ ଚରିତ୍ରର ସୂଚକ ନୁହେଁ, ବାହ୍ୟ ସୌନ୍ଦର୍ଯ୍ୟ ସହିତ ଆନ୍ତରିକ ସୌନ୍ଦର୍ଯ୍ୟ ଅର୍ଥାତ୍ ଦୈବୀ ଗୁଣର ବିକାଶ ମଧ୍ୟ ନିହାତି ଆବଶ୍ୟକ। ଏ ଭାରତବର୍ଷ ଦିନେ ଦେବଭୂମି ପୁଣ୍ୟଭୂମି ଥିଲା। ଏହି ଭାରତବର୍ଷରେ ଚରିତ୍ରବାନ, ଗୁଣବାନ, ମର୍ଯ୍ୟାଦାବାନ ମଣିଷ ଦେବାଦେବୀ ବିବେଚିତ ହେଉଥିଲେ, ଯେଉଁମାନଙ୍କ ପାଇଁ କୁହାଯାଇଛି, ବାଇବଲରେ ଲେଖାଯାଇଛି, ଗଡ୍ ମେଡ୍ ମ୍ୟାନ୍ ଇନ୍ ହିଜ୍ ଓନ୍ ଇମେଜ୍, ଭଗବାନ ନିଜର ପ୍ରତିଛବିରେ ମନୁଷ୍ୟକୁ ଗଢ଼ିଥିଲେ। ଯେଉଁ ମନୁଷ୍ୟର ବା ଦେବାଦେବୀଙ୍କର ଅନ୍ତ ଓ ବାହ୍ୟ ଚରିତ୍ର ଉଭୟ ସୁନ୍ଦର ଥିଲା, ଅର୍ଥାତ୍ ତାଙ୍କର ସୌନ୍ଦର୍ଯ୍ୟ କେବଳ ବାହ୍ୟ ନୁହେଁ, ବାହ୍ୟ ସହିତ ଦୈବୀ ଗୁଣ ଏବଂ ଦୈବୀ ଶକ୍ତିରେ ସେ ସମ୍ପନ୍ନ ଥିଲେ, ଯାହାଙ୍କ ପାଇଁ କୁହାଯାଏ ସେ ସର୍ବଗୁଣ ସମ୍ପନ୍ନ, ଷୋହଳ କଳା ସମ୍ପୂର୍ଣ୍ଣ, ମର୍ଯ୍ୟାଦା ପୁରୁଷୋତ୍ତମ, ସମ୍ପୂର୍ଣ୍ଣ ନିର୍ବିକାରୀ ଏବଂ ଡବଲ ଅହିଂସକ ଥିଲେ। ଅହିଂସା ପରମ ଧର୍ମ ଥିଲା ତାଙ୍କର। ତେଣୁ ଆମେ ଯେତେବେଳେ ସେହି ଦେବାଦେବୀଙ୍କର ମୂର୍ତ୍ତିକୁ ଦେଖିଥାଉ, ସେତେବେଳେ ସ୍ୱତଃ ପ୍ରବୃତ ଭାବରେ ଶ୍ରଦ୍ଧାଭାବ ଜାତ ହୋଇଥାଏ, ଏକ ଶୁଦ୍ଧ ପୂତ ଭାବ ଜାତ ହୋଇଥାଏ। ସେମାନଙ୍କର ଦୃଷ୍ଟିରେ ଦୟା, କ୍ଷମା, କରୁଣାର ଭାବ ଅନୁଭବ ହୋଇଥାଏ, କାହିଁକି ନା ସେମାନଙ୍କର ଆନ୍ତରିକ ଚରିତ୍ରର ପ୍ରଭାବ ସ୍ପଷ୍ଟ ରୂପରେ ଚେହେରାରେ ପରିଲକ୍ଷିତ ହୋଇଥାଏ। କିନ୍ତୁ କାଳର କରାଳ ଗତିରେ ଏ ଦେବଭୂମି ଧୀରେ ଧୀରେ ଦାନବ ଭୂମିରେ ପରିଣତ ହୋଇଯାଇଛି। ଯେତେବେଳେ ଏ ସୃଷ୍ଟିରେ ଅଧର୍ମ ଅନ୍ୟାୟ ଆରମ୍ଭ ହେଲା, ଦୁନିଆକୁ, ସଂସାରକୁ ଅଧର୍ମ କବଳରୁ ରକ୍ଷା କରିବା ପାଇଁ ନାନା ଧର୍ମ ନେତା ଏବଂ ଧର୍ମ ପିତା ଏ ଧରାପୃଷ୍ଠରେ ଅବତରଣ କଲେ ଏବଂ ସେ ମନୁଷ୍ୟ ସମାଜକୁ ସତ୍ୟ, ଶାନ୍ତି ଏବଂ ନ୍ୟାୟର ପଥରେ ପରିଚାଳିତ ହେବାର ଅନୁପ୍ରେରଣା ଦେଲେ। ସେଥିପାଇଁ ଯେତେବେଳେ ଆମେ ଧର୍ମଗୁରୁଙ୍କର ଚିତ୍ର ଦେଖିଥାଉ, ସେତେବେଳେ ସତ୍ପଥରେ ଚାଲିବାର ଅନୁପ୍ରେରଣା ଅବଶ୍ୟ ମିଳିଥାଏ। କିନ୍ତୁ ଆଜି ଧର୍ମ ନାମରେ ଅନେକ ଅଧର୍ମର କାମ ହେଉଛି, ତେଣୁ ଏଭଳି କର୍ତ୍ତୃତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କର ଚିତ୍ରକୁ ଦେଖିଲେ ଯେଉଁ ଶ୍ରଦ୍ଧାଭାବ ଜାତ ହେବା ଦରକାର, ସେ ଶ୍ରଦ୍ଧାଭାବ ଜାତ ହେଉନାହିଁ। ଠିକ୍ ସେହିପରି ରାଜନେତାମାନେ ନିୟମ ପ୍ରଣୟନ କରିବା ସଙ୍ଗେ ସଙ୍ଗେ ନିଜେ ସେ ନିୟମକୁ ପାଳନ କରୁଥିଲେ, କିନ୍ତୁ ଆଜି ଲ ମେକର ନିଜେ ଲ ବ୍ରେକର ସାଜିଛନ୍ତି, ରକ୍ଷକ ଭକ୍ଷକ ହୋଇଛନ୍ତି। ତେଣୁ ରାଜନେତାଙ୍କର ଚିତ୍ର ମଧ୍ୟ ଆମକୁ ସେ ଶୁଦ୍ଧ ପୁତ ଶ୍ରଦ୍ଧା ଓ ସମ୍ମାନର ଭାବ ଆଣିବା ପାଇଁ ପ୍ରେରିତ କରୁନାହିଁ। ବିଜ୍ଞାନ କ୍ଷେତ୍ରରେ ମଧ୍ୟ ବହୁ ପ୍ରଗତି ଘଟିଛି। ବିଭିନ୍ନ ଆବଶ୍ୟକତା ବା ଚାହିଦାକୁ ମେଣ୍ଟାଇବା ପାଇଁ ବିଜ୍ଞାନର ନାନା ଉଦ୍ଭାବନ ହୋଇଥାଏ। କୁହାଯାଏ ନେସେସିଟି ଇଜ୍ ଦ ମଦର ଅଫ୍ ଇନ୍ଭେନ୍ସନ୍। କିନ୍ତୁ ଯଦି ବିଜ୍ଞାନର ନୂତନ ଉଦ୍ଭାବନର ଅପବ୍ୟବହାର କରାଯାଏ ତେବେ ତାହା ଅଭିଶାପରେ ପରିଣତ ହୋଇଥାଏ। ଯେପରି ଦୂରଦର୍ଶନର ଉଦ୍ଭାବନ ବିଶ୍ୱର କୋଣେ ଅନୁକୋଣେ ଘଟୁଥିବା ସମାଚାରକୁ ଜନସମୂହ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କରାଯାଇଥିଲା, କିନ୍ତୁ ଯଦି ଦୂରଦର୍ଶନରେ ପ୍ରସାରିତ ବିଭିନ୍ନ ଅନୁପ୍ରେରଣା ଦେଉଥିବା ଏକ ସତ୍ମାର୍ଗରେ ପରିଚାଳିତ ହେଉଥିବା କାର୍ଯ୍ୟକ୍ରମକୁ ଛାଡ଼ି ମନୁଷ୍ୟ ଅଶ୍ଳୀଳ ଚିତ୍ର ପ୍ରସାରଣରେ ନିଜ ମନକୁ ନିୟୋଜିତ କରେ ତେବେ ନିଶ୍ଚିତ ଭାବରେ ସେ ଦୂରଦର୍ଶନର ସୁପ୍ରଭାବ ବଦଳରେ ତାର କୁପ୍ରଭାବର ଶିକାର ହୋଇଥାଏ।